ଗଳ୍ପ ଶ୍ରୀମତୀ ସଫଳତା ଦେବୀ, ଗାଳ୍ପିକ ବ୍ରହ୍ମାନନ୍ଦ ପଣ୍ଡା। ମତେ ଦେଖିଲେ ଅପରିଚିତାର ଅଧରରେ ଧାରେ ସରଳ ଦୁଷ୍ଟ ହସ ଖେଳିଯାଏ। ପ୍ରଥମେ ପ୍ରଥମେ ମୁଁ ସେଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିଥିଲି, କିନ୍ତୁ ପରେ ପରେ କୌତୂହଳ ଦମନ କରିବା ଆଉ ସମ୍ଭବ ହେଲାନି। ନାନା କ୍ଷେତ୍ରରେ ମହିଳାଟି ସଙ୍ଗେ ମୋର ଦେଖା ହୋଇଥାଏ, ବିଶେଷ କରି କିନ୍ତୁ ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ମୋର ଦୃଷ୍ଟି କେବେ ହେଲେ ତା ଉପରେ ନ ପଡ଼ି ଯାଇନି। ସେ ବି ମୋତେ ଅର୍ଥପୂର୍ଣ୍ଣ ହସରେ କେବେ ଅପ୍ରତିଭ ନ କରି ଛାଡ଼ିନି। କିଏ ଏ ମହିଳା? ଅର୍ଥ ବା ଉଦ୍ଦେଶ୍ୟ କ'ଣ ତାର ଏ ହସର? କିଛି ବୁଝିପାରେନି। ଥରେ ନିଜେ ଆଗେଇ ଯାଇ ତା ସଙ୍ଗେ ପରିଚିତ ହେବାର ପ୍ରବଳ ଇଚ୍ଛା ଜାଗେ, ପରନ୍ତୁ ସଂସ୍କାର ପଥରୋଧ କରେ ତାର ଦିଗରୁ। କିନ୍ତୁ ସେ ପ୍ରକାର ଉଦ୍ୟମ ମୁଁ କେବେ ଲକ୍ଷ୍ୟ କରିନି, ଖାଲି ସେଇ ଧାରକ ସରଳ ଦୁଷ୍ଟ ହସ। ବଡ଼ ବିପନ୍ନ ମନେ କରେ ନିଜକୁ। ଥରେ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ତାର ପରିଚୟ ପଚାରିଥିଲି। ବନ୍ଧୁ ଯେଭଳି ବିସ୍ମୟ ପ୍ରକାଶ କଲେ ସେଥିରେ ମୋର ଆଗ୍ରହ ଏକରକମ ମ୍ରିୟମାଣ ହୋଇଗଲା। କ'ଣ କହୁଛ, ତାଙ୍କୁ ଏ ଯାଏଁ ଜାଣିନ? ମୋ ପାଖରେ ଆଉ ସାଧୁପଣ ଦେଖାଇ ହୁଅନି, ଲୋକେ ଅନ୍ଧ ନୁହନ୍ତି। ସେ ତ ସହଜେ ଅପରିଚିତା, ଏଣେ ବନ୍ଧୁଙ୍କର ଏ ଧାରଣା କେବଳ ନୀରବରେ ନିଜକୁ ନିଜେ ଶୋଧିଯିବା ସାର ହେଲା। ମହିଳାଟି ସ୍ୱାସ୍ଥ୍ୟବତୀ ଆଉ ରୂପବତୀ ମଧ୍ୟ, ତଥାପି ଦେଖିଲେ ମନେ ହେବ ଆନୁମାନିକ 35 ବର୍ଷ ବୟସର। ସମାନୁପାତିକ ଅବୟବରେ ପ୍ରତିଷ୍ଠିତ ଯୌବନର ଆଧିପତ୍ୟ, କୈଶୋରର ଚଟୁଳତା ପ୍ରୟୋଗ କରି ପ୍ରୌଢ଼ତ୍ୱକୁ ଯେପରି ଦୂରରେ ରହିବାକୁ ବାଧ୍ୟ କରିଛି, ତଥାପି କୌଣସି ସୁଯୋଗରେ ପ୍ରୌଢ଼ତ୍ୱ ରୂପସୀର ଆଖିପତା ତଳେ ଯେଉଁ ଦ୍ୱିତୀୟ ଚନ୍ଦ୍ର ଲେଖିଦେଇଯାଇଛି, ରୂପ ସାଧନାର କୌଣସି ଉପଚାର ତାକୁ ପୋଛି ଦେଇପାରୁନି। କିନ୍ତୁ ସେଇ ଯେ ଧାରକ ହସ ତାର କୁହୁକ, ବାସ୍ତବିକ ବଡ଼ ଦୁର୍ନିର୍ବାର। ଶୁଣିଲି ମହିଳାଟି ଅବିବାହିତା, ସ୍ୱାମୀ ବସ୍ତୁର ପ୍ରଲୋଭନ ତାକୁ ସ୍ପର୍ଶ କରିନି, ପତିବ୍ରତା ଧର୍ମ ଉପରେ ବିଶ୍ୱାସ ଯେହେତୁ ନାହିଁ, କୌଣସି ସୁଖସଜ୍ଜାକୁ ସେ ଅପରିଚିତ ମଣିପାରିନି। ଆହୁରି ମଧ୍ୟ ଶୁଣିଲି ଅଚାନକ ବାଟ ଭାଙ୍ଗିଯାଇ ଅତି ଅଯାଚିତ ଭାବରେ ବହୁ ଛିନ୍ନ କନ୍ଥାରେ ସେ ବିଳାସ ତଳ୍ପର ଐଶ୍ୱର୍ଯ୍ୟ ଅର୍ପଣ କରିଛି, ଅକୃପଣ ଭାବରେ ଅଧରପଣା ପରିବେଷଣ କରିଛି। ମୋର ସଞ୍ଚାର ସାହିତ୍ୟ ଓ ରାଜନୀତି ଭିତରେ ସିନା ସୀମିତ, ଶୁଣିଛି ଶାଗ କିଆରୀରୁ ଲାଇସେନ୍ସ ପରମିଟ୍ ଦରବାର ପର୍ଯ୍ୟନ୍ତ ଜୀବନ ସଂଗ୍ରାମର ପ୍ରତ୍ୟେକ ମଇଦାନରେ ମହିଳାଟି ଇଚ୍ଛା ମୋତେ ବିଚରଣ କରେ, ତାର ଉପସ୍ଥିତି ସଂଗ୍ରାମର ତୀବ୍ରତା ବୃଦ୍ଧି କରିଥାଏ, ଲୁହ ଓ ଲହୁରେ ଧରଣୀ ସିକ୍ତ ହୁଏ, ତାର ସୁନ୍ଦର ମୁହଁଟି ହସରେ ଯେପରି ଗଢ଼ା, ହସ ସିଞ୍ଚି ସିଞ୍ଚି ସେ ଯେବେ କୌଣସି ସମାରୋହରେ ପ୍ରବେଶ କରେ ପ୍ରତ୍ୟେକ ଦେହରେ ପୁଲକ ଖେଳିଯାଏ, ଅଗଣିତ ବିମୋହିତ ଆଖିର ଅଭିବାଦନ ଗ୍ରହଣ କରି ଗୋଟାଏ ସ୍ଥାନରେ ସେ ବସି ନଯିବା ପର୍ଯ୍ୟନ୍ତ ସଭା କାର୍ଯ୍ୟ ଜମା ଆଗେଇ ପାରେନି। ଥରେ ଏକ ସାହିତ୍ୟ ସଭାରେ ପ୍ରାୟ 60 ବର୍ଷ ବୟସର ଜଣେ କବି ନିଜର କବିତା ଆବୃତ୍ତି କରୁଥାନ୍ତି, ମହିଳାଟି ଘର ଭିତରେ ପାଦ ଦେବା ମାତ୍ରେ କବିଙ୍କ ହାତରୁ ପାଣ୍ଡୁଲିପି ଖସି ପଡ଼ିଲା। ଆସଙ୍ଗ ପାଇଁ ତାଙ୍କ ଆଖିର କରୁଣ ନିବେଦନ ଯିଏ ନ ପଢ଼ିଛି ସେ ତାର ମର୍ମ କେବେ ବୁଝିପାରିବନି। ମଞ୍ଚ ଉପରୁ ଶୁକ୍ଳ ବସ୍ତ୍ର ପରିହିତ 2-4 ଜରାଜୀର୍ଣ୍ଣ ତନୁ ତାଙ୍କୁ ଚାହିଁଥାନ୍ତି କାମନା ପୀଡ଼ିତ ନିମିଳିତ ଆଖିରେ, ପାକୁଆ ପାଟିର 2 କୋଣରୁ ଲାଳ ମିଶା ପାନପିକ ସ୍ରବି ଯାଉଥାଏ। କେତେଜଣ ତରୁଣ କବି ଏ ଦୃଶ୍ୟ ଦେଖି ନିଜ ନିଜ ଭିତରେ ବେଶ ବ୍ୟଙ୍ଗ ବିଦ୍ରୁପ ଚଳାଇଥାନ୍ତି। ରାଜନୈତିକ ସଭାରେ ତ ସେ ଏକ ଧସ୍ତାଧସ୍ତି ବ୍ୟାପାର, ମହିଳାଟିର କରମର୍ଦ୍ଦନ କରିବା ପାଇଁ କିମ୍ବା ତାଙ୍କୁ ପାଛୋଟି ନେବା ପାଇଁ ଏକା ସମୟରେ ଏତେ ଲୋକ ମାଡ଼ିଯାଆନ୍ତି ଯେ ଦଳା ଚକଟାରେ 5-7 ପ୍ରାୟ ଜଖମ ହୋଇଯାଆନ୍ତି, ମୁଁ ଯେଉଁଠି ଥାଏ ଏକରକମ ପଥର ପାଲଟିଯାଏ। ଥରେ ଜଣେ ପରିଚିତ ବ୍ୟକ୍ତି ମୋର ସେ ଅବସ୍ଥାକୁ ଲକ୍ଷ୍ୟ କରିପାରିଥିଲେ, ପଚାରିଲେ ତାଟକା ହୋଇଗଲେ କି? ପଥର ପାଲଟି ଯାଇଛି, ଚଞ୍ଚଳ ପାଣି ହେଇଯାଆନ୍ତୁ। ଆଉ ସେ ପାଣିରେ ତାର ପାଦ 2 ନିଷ୍ଠା ସହକାରେ ଧୋଇ ନଦେଲେ ବଞ୍ଚିବା ବ୍ୟର୍ଥ ହୋଇଯିବ। କାହା ପାଦ କଥା କହୁଛନ୍ତି? ସେ ଅଙ୍ଗୁଳି ନିର୍ଦ୍ଦେଶ କଲେ ମହିଳାଟିକୁ। ତାଙ୍କର ଏ ପରାମର୍ଶରେ ମୋର ସ୍ନାୟୁଗୁଡ଼ିକ ହଠାତ୍ ଉତ୍ତେଜିତ ହୋଇଉଠିଲା। ସଙ୍କୋଚରେ ପଚାରିଲି, ମହିଳାଟିର ନାମ କ'ଣ? ଗୌରବ ଭରା କଣ୍ଠରେ ସେ ଉତ୍ତର ଦେଲେ, ଶ୍ରୀମତୀ ସଫଳତା ଦେବୀ। ମନେହେଲା ଗୋଟାଏ ମାୟା, ଗୋଟାଏ କୁହୁକ ଭିତରେ ବାବନା ଭୂତ ଭଳି ବର୍ଷ ବର୍ଷ ଧରି ମୁଁ ଯେପରି ଘୁରୁଛି। ପ୍ରକୃତିସ୍ଥ ହେବା ପରେ ବୁଝିପାରିଲି, ମୁଁ ବଞ୍ଚିବାକୁ ଚାହେଁ, ଜୀବନର ପ୍ରଶାନ୍ତିରେ, ଭ୍ରାନ୍ତିରେ ନୁହେଁ। ମହିଳାଟି ସଙ୍ଗେ ଆତ୍ମୀୟତା ସ୍ଥାପନର ଆବଶ୍ୟକତା ମୋର ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଶ୍ରୀମତୀ ସଫଳତା ଦେବୀ। ରହିଲୁ, ନମସ୍କାର।